ओम शांति। 1 नवंबर 2024 मसीहार साकार महावाक्य। मीठे बच्चे, वर्तमान निराकार बाबा ब्रह्मांक साकार शरीर रे आसी तुम मानंकु सजाउछंती एकुटिया करू नाहंती। प्रश्न, तुम्हें पिला माने जुगर यात्रा काहेकि करूछ? उत्तर, 1 नंबर, काहेकि ना तुम्हें जानिछ एहि जुग द्वारा ही आमको बहुत दीर्घ आयुष मिलुछि, आमे निरोगी हेउछु। 2 नंबर, जुग करिबा द्वारा आमर पाप कटुछि, आमे खांती सुना होइ जाउछु। आत्मारु रजो एवं तमो गुणर खाद बाहरी जाउछि, आत्मा कांचन हो जाउछि। 3 नंबर, जुग द्वारा ही तुम्हें पवित्र दुनियार मालिक होइजिवो। 4 नंबर, तुम मानंकर दिव्य गुणरूपी गहनारे श्रृंगार हेब। 5 नंबर, तुम्हें बहुत धनवान होइजिवो। हे जुग ही तुमको पद्मा पदम भाग्यशाली कराउछि। ओम शांति। आत्मिक संतान मानंकु आत्मिक पिता बुझाउछंती, एठारे बसी तुम्हें कौन करुछ? एपरि नुहे कि केवल शांति रे बसीछ, तुम्हें अर्थ सहित ज्ञानमय अवस्था रे बसीछ। तुम संतान मानंक पाखरे ज्ञान अछि, आमे बाबांको काहे कि मने पकाउछु? बाबा आमको बहुत दीर्घ आयुष देउछंती। बाबांको मने पकाइले आमर पाप कटि जीव, आमे खांटी सुना सतु प्रधान होइजिबो। तुमर केते श्रृंगार हेउछि, तुमर आयुष बड़ होइजिबो, आत्मा कंचन होइजिबो। एबे आत्मारे खाद मेसी जाइछि एही जुग बल द्वारा रजो तमोर जेउ सबो खाद मेसीछि ताहा सबो बाहरी जीवो। तुमर एते अधिक फायदा हेउछि, पुणि आयुष मध्य बड़ होइजिबो, तुम्हें स्वर्गर निवासी होइजिबो एवं बहुत धनवान मध्य हेबो। तुम्हें पद्मा पद्म भाग्यशाली होइजिबो। सेथिपाई बाबा कहुछंती मन मना भव, अर्थात केवल मते मने पकाओ। बाबा एकथा कौनसी देहधारीक पाई कहुनाहंती। बाबांकर तो शरीर ही नाही, तुमर आत्मा मध्य निराकार थिला, पुनि पुनर्जन्मरे आसी आसी पारस बुद्धिरो पत्थर बुद्धि होई जायछि। एबे आत्मा को पुनि कांचन हेबा को पड़िबो। एबे तुमे पवित्र हेउछ, पवित्र हेबा पई पानीर स्नान तो जन्म जन्मांतर करि आसिलो, भाबिलो आमे एहा द्वारा पवित्र हेबो, किंतु पवित्र हेबा बदल रे आहुरी पतित होई क्षति होई जायछि। काहे कि ना एहा हेउछि हि मिछ मायार संसार, एठारे समस्तंकर मिछ कहिबार संस्कार रहिछि। बाबा कहुछंती मु आसी तुमको पवित्र करी चली जाउछि, पुणि तुमको पतित किय करिछि? एबे तुमे अनुभव करुछ ना, केते गंगा स्नान करी आसिलो किंतु पवित्र हेलो नाही, किंतु एबे पवित्र होई पवित्र दुनिया को तो जीवा को हेबो। तेबे शांति धाम एवं सुख धाम हेउछि पवित्र धाम, एहा हेउछि तो रावणर दुनिया, एहा को दुख धाम कहा जाय थाए। एहा तो बुझिबा निमन्ते बहुत सहज कथा अटे ना, एथे कौनसी असुविधा ही नहीं, ना कहा को सुनाए बारे कौनसी असुविधा अछि। जेबे केही मिलुछंती केवल एही कथा कहजे निज को आत्मा निश्चय करी बेहद बाबांकु मने पकाओ। आम आत्मा मानंकर पिता हेउछंती परम पिता परमात्मा शिव। प्रत्येकंकर शरीरर तो अलगा अलगा पिता अछंती, କିନ୍ତୁ ସବୁ ଆତ୍ମା ମାନଙ୍କର ତ ପିତା ଜଣେ ହିଁ ଅଟନ୍ତି। ଏ କଥା ସେ କେତେ ଭଲ ଭାବରେ ବୁଝାଉଛନ୍ତି ଏବଂ ହିନ୍ଦୀରେ ହିଁ ବୁଝାଉଛନ୍ତି। ହିନ୍ଦୀ ଭାଷା ହେଉଛି ମୁଖ୍ୟ। ତୁମେ ପଦ୍ମା ପଦମ ଭାଗ୍ୟଶାଳୀ ଏହି ଦେବୀ ଦେବତା ମାନଙ୍କୁ କହିବ ନା, ଏମାନେ କେତେ ଭାଗ୍ୟଶାଳୀ ଅଟନ୍ତି। କିନ୍ତୁ ଏ କଥା କାହାକୁ ବି ଜଣା ନାହିଁ କି ଏମାନେ ସ୍ୱର୍ଗର ମାଲିକ କିପରି ହେଲେ। ଏବେ ତୁମକୁ ବାବା ଶୁଣାଉଛନ୍ତି ଏହି ସହଜ ରାଜଯୁଗ ଦ୍ୱାରା ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ହେଉଛନ୍ତି। ବର୍ତ୍ତମାନ ହେଉଛି ପୁରୁଣା ଏବଂ ନୂଆ ଦୁନିଆର ସଙ୍ଗମ। ପୁଣି ତୁମେ ନୂଆ ଦୁନିଆର ମାଲିକ ହୋଇଯିବ। ଏବେ ବାବା କେବଳ କହୁଛନ୍ତି ଦୁଇଟି ଶବ୍ଦ ଅର୍ଥ ସହିତ ମନେ ପକାଅ। ଗୀତାରେ ମଧ୍ୟ ଅଛି ମନ ମନା ଭବ। ଶବ୍ଦ ତ ପଢୁଛନ୍ତି କିନ୍ତୁ ଅର୍ଥ ବିଲକୁଲ ଜାଣିନାହାନ୍ତି। ବାବା କହୁଛନ୍ତି ମୋତେ ମନେ ପକାଅ, କାହିଁକି ନା ମୁଁ ହିଁ ପତିତ ପାବନ ଅଟେ, ଆଉ କେହି ଏପରି କହିପାରିବେ ନାହିଁ। ବାବା ହିଁ କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ତୁମେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ। ପ୍ରଥମେ ପ୍ରଥମେ ତୁମେ ସତୁ ପ୍ରଧାନ ଥିଲ, ପୁଣି ପୁନର୍ଜନ୍ମ ନେଇ ନେଇ ତମ ପ୍ରଧାନ ହୋଇଯାଇଛ। ଏବେ 84 ଜନ୍ମ ପରେ ପୁଣି ତୁମେ ନୂଆ ଦୁନିଆର ଦେବତା ହେଉଛ। ରଚୟିତା ଏବଂ ରଚନା ଉଭୟଙ୍କୁ ତୁମେ ଜାଣିଗଲଣି, ତେଣୁ ଏବେ ତୁମେ ଆସ୍ତିକ ହୋଇଗଲଣି। ପୂର୍ବରୁ ତୁମେ ଜନ୍ମ ଜନ୍ମାନ୍ତର ନାସ୍ତିକ ଥିଲ। ଏହି କଥା ଯାହା ବାବା ଶୁଣାଉଛନ୍ତି ତାହା ଆଉ କେହି ଜାଣି ହିଁ ନାହାନ୍ତି। ଯେଉଁଠାକୁ ବି ଯାଅ କେହି ବି ତୁମକୁ ଏ କଥା ଶୁଣାଇବେ ନାହିଁ। ଏବେ ଉଭୟ ବାବା ତୁମକୁ ଦିବ୍ୟ ଗୁଣରେ ସଜାଉଛନ୍ତି। ଆଗରୁ ତ ବାବା ଏକା ଥିଲେ, ବିନା ଶରୀରରେ ଥିଲେ, ଉପରେ ଥାଇ ତୁମକୁ ସଜାଇ ପାରିବେ ନାହିଁ। କହୁଛନ୍ତି ନା ବତ୍ତ ବାରହ ଅର୍ଥାତ୍ ଏକ ଏବଂ ଦୁଇ ମିଶି ବାର ହୋଇଥାଏ, ବାକି ପ୍ରେରଣା ଅଥବା ଶକ୍ତିର କୌଣସି କଥା ହିଁ ନାହିଁ। ଉପରୁ ପ୍ରେରଣା ଦ୍ୱାରା କିଛି ବି ମିଳିପାରିବ ନାହିଁ। ନିରାକାର ଯେବେ ସାକାର ଶରୀର ଆଧାର ନେଇଥାନ୍ତି ତେବେ ଯାଇ ତୁମର ଶୃଙ୍ଗାର କରିଥାନ୍ତି। ପିଲାମାନେ ମଧ୍ୟ ବୁଝୁଛନ୍ତି ବାବା ଆମକୁ ସୁଖଧାମକୁ ନେଇଯାଉଛନ୍ତି। ଡ୍ରାମାର ଯୋଜନା ଅନୁସାରେ ବାବା ବନ୍ଧାୟମାନ ଅଟନ୍ତି, ତାଙ୍କୁ ଦାୟିତ୍ୱ ମିଳିଛି। ପ୍ରତି 5000 ବର୍ଷ ପରେ ତୁମ ସନ୍ତାନମାନଙ୍କ ପାଇଁ ଆସିଥାନ୍ତି। ଏହି ଯୁଗବଳ ଦ୍ୱାରା ତୁମେ କେତେ କାଞ୍ଚନ ହେଉଛ। ଆତ୍ମା ଏବଂ କାୟା ଅର୍ଥାତ୍ ଶରୀର ଉଭୟ କାଞ୍ଚନ ହେଉଛି, ପୁଣି ଛି ଛି ଅର୍ଥାତ୍ ପତିତ ହେଉଛି। ଏବେ ତୁମେ ସାକ୍ଷାତକାର କରୁଛ। ଏହି ପୁରୁଷାର୍ଥ ଦ୍ୱାରା ଆମେ ଏହିପରି ଶୁଭନୀୟ ହେବୁ। ସେଠାରେ ବିକାରୀ ଦୃଷ୍ଟି ରହିବ ନାହିଁ, ସେଠାରେ ସବୁ ଅଙ୍ଗ ଢାଙ୍କି ହୋଇ ରହିବ। ଏଠାରେ ତ ଦେଖ ଛି ଛି ବିକାରୀ କଥା ରାବଣ ରାଜ୍ୟରେ ଶିଖୁଛନ୍ତି। ଏ ଲକ୍ଷ୍ମୀନାରାୟଣଙ୍କର ଡ୍ରେସ୍ ଦେଖ କେତେ ସୁନ୍ଦର। ଏଠାରେ ସମସ୍ତେ ହେଉଛନ୍ତି ଦେହ ଅଭିମାନୀ। ସେମାନଙ୍କୁ ଦେହ ଅଭିମାନୀ କୁହାଯିବ ନାହିଁ, ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ। ବାବା ତୁମକୁ ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଦାନ କରୁଛନ୍ତି। ଆଜିକାଲି ତ ଖାଣ୍ଟି ସୁନାର ଅଳଙ୍କାର ତ କେହି ପିନ୍ଧି ବି ପାରିବେ ନାହିଁ, କେହି ପିନ୍ଧିଲେ ମଧ୍ୟ ତାଙ୍କ ଠାରୁ ଲୁଟି ନେବେ। ସେଠାରେ ତ ଏପରି କୌଣସି କଥା ହେବ ନାହିଁ, ଏପରି ବାବା ତୁମକୁ ମିଳିଛନ୍ତି, ତାଙ୍କ ବିନା ତ ତୁମେ ସେଭଳି ହୋଇପାରିବ ନାହିଁ। ଏଭଳି ବହୁତ ଭାଇ ଭଉଣୀ ଅଛନ୍ତି ଯେଉଁମାନେ କହୁଛନ୍ତି ଆମେ ତ ଶିବ ବାବାଙ୍କ ଠାରୁ ସିଧାସଳଖ ନେଉଛୁ, କିନ୍ତୁ ସେ କିପରି ଦେବେ? ଭଲେ ଚେଷ୍ଟା କରି ଦେଖ, ସିଧାସଳଖ ମାଗ, ଦେଖ ମିଳୁଛି। ଏପରି ବହୁତ କହୁଛନ୍ତି ଆମେ ତ ଶିବ ବାବାଙ୍କ ଠାରୁ ସମ୍ପତ୍ତି ନେବୁ, ବ୍ରହ୍ମାଙ୍କୁ ବି ପଚାରିବାର କଣ ଆବଶ୍ୟକତା ରହିଛି? ଶିବ ବାବା ପ୍ରେରଣା ଦ୍ୱାରା କିଛି ଦେଇଦେବେ, ଭଲ ଭଲ ପୁରୁଣା ସନ୍ତାନ ମାନଙ୍କୁ ମଧ୍ୟ ମାୟା ଏପରି ଦଂଶନ କରିଦେଉଛି, କେବଳ ଜଣକୁ ମାନୁଛନ୍ତି, କିନ୍ତୁ ଜଣେ କଣ କରିବେ? ବାବା କହୁଛନ୍ତି, ମୁଁ ଏକା କିପରି ଆସିବି, ମୁଖ ବିନା କଥାବାର୍ତ୍ତା କିପରି କରିପାରିବି, ମୁଖର ତ ଗାୟନ ରହିଛି ନା, ଗୁମୁଖରୁ ଅମୃତ ନେବା ପାଇଁ କେତେ ଭିଡ଼ ମଧ୍ୟକୁ ଯାଉଛନ୍ତି, ପୁଣି ଶ୍ରୀନାଥ ଦ୍ୱାରକୁ ଯାଇ ଦର୍ଶନ କରୁଛନ୍ତି, କିନ୍ତୁ ତାଙ୍କ ଦର୍ଶନ କରିବା ଦ୍ୱାରା କଣ ହେବ? ଏହାକୁ କୁହାଯାଉଛି ଭୂତ ପୂଜା, ଅର୍ଥାତ୍ ତତ୍ତ୍ୱ ପୂଜା। ତାଙ୍କଠାରେ ଆତ୍ମା ତ ନାହିଁ, ବାକି ପାଞ୍ଚ ତତ୍ତ୍ୱର ମୂର୍ତ୍ତି ତିଆରି ହୋଇଛି, ତାହାକୁ ପୂଜା କରିବା ଅର୍ଥ ମାୟାକୁ ମନେ ପକାଇବା। ପାଞ୍ଚ ତତ୍ତ୍ୱ ମଧ୍ୟ ପ୍ରକୃତି ଅଟେ ନା, ତାହାକୁ ମନେ ପକାଇଲେ କଣ ହେବ? ପ୍ରକୃତିର ଆଧାର ତ ସମସ୍ତେ ନେବେ, କିନ୍ତୁ ସେଠାରେ ସତୁ ପ୍ରଧାନ ପ୍ରକୃତି ହେବ, ଏଠାରେ ହେଉଛି ତମ ପ୍ରଧାନ ପ୍ରକୃତି। ବାବାଙ୍କୁ ସତୁ ପ୍ରଧାନ ପ୍ରକୃତିର ଆଧାର କେବେ ବି ନେବାକୁ ପଡୁନାହିଁ। ଏଠାରେ ତ ସତୁ ପ୍ରଧାନ ପ୍ରକୃତି ମିଳିପାରିବ ନାହିଁ, ଏଠାରେ ଯେଉଁ ସାଧୁ ସନ୍ଥ ଆଦି ଅଛନ୍ତି, ବାବା କହୁଛନ୍ତି ସମସ୍ତଙ୍କୁ ମୋତେ ହିଁ ଉଦ୍ଧାର କରିବାକୁ ପଡିବ, ମୁଁ ନିବୃତ୍ତି ମାର୍ଗକୁ ଆସୁ ହିଁ ନାହିଁ, ଏହା ହେଉଛି ହିଁ ପ୍ରବୃତ୍ତି ମାର୍ଗ। ସମସ୍ତଙ୍କୁ କହୁଛି ପବିତ୍ର ହୁଅ, ସେଠାରେ ତ ନାମ ରୂପ ଆଦି ସବୁ ବଦଳିଯିବ। ତେଣୁ ବାବା ବୁଝାଉଛନ୍ତି, ଦେଖ ଏହି ନାଟକ କିପରି କରାଯାଇଛି, ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ପାରିବ ନାହିଁ। କୋଟି କୋଟି ମନୁଷ୍ୟ ଅଛନ୍ତି, ସମସ୍ତଙ୍କର ଚେହେରା ଅଲଗା ଅଲଗା, କେତେ ବି କେହି କିଛି କରୁ ତଥାପି ମଧ୍ୟ ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ପାରିବ ନାହିଁ, ଏହାକୁ ହିଁ ପ୍ରକୃତି ଆଶ୍ଚର୍ଯ୍ୟ କୁହାଯାଉଛି। ସ୍ୱର୍ଗକୁ ଆଶ୍ଚର୍ଯ୍ୟ କୁହାଯାଉଛି ନା, କେତେ ଶୁଭନୀୟ ଅଟେ ମାୟାର ସାତଟି ଆଶ୍ଚର୍ଯ୍ୟ, କିନ୍ତୁ ବାବାଙ୍କର ଗୋଟିଏ ଆଶ୍ଚର୍ଯ୍ୟ ସ୍ୱର୍ଗ। ସେଇ ସାତଟି ଆଶ୍ଚର୍ଯ୍ୟକୁ ତରାଜର ଗୋଟିଏ ପଟେ ରଖ ଏବଂ ଏହି ଗୋଟିଏ ଆଶ୍ଚର୍ଯ୍ୟକୁ ଅନ୍ୟ ପଟେ ରଖ, ତେବେ ବି ଏହା ଭାରି ହୋଇଯିବ। ଗୋଟିଏ ପାର୍ଶ୍ୱରେ ଜ୍ଞାନ ଏବଂ ଅନ୍ୟ ପାର୍ଶ୍ୱରେ ଭକ୍ତିକୁ ରଖିବ ତ ଜ୍ଞାନର ପାର୍ଶ୍ୱ ବହୁତ ଭାରି ହୋଇଯିବ। ଏବେ ତୁମେ ବୁଝୁଛ, ଭକ୍ତି ଶିଖାଇବା ପାଇଁ ତ ଢେର ରହିଛନ୍ତି, ଜ୍ଞାନ ଦେବା ପାଇଁ ଏକମାତ୍ର ବାବା ହିଁ ଅଛନ୍ତି। ତେଣୁ ବାବା ବସି ପିଲାମାନଙ୍କ ପାଠ ପଢ଼ାଉଛନ୍ତି ଏବଂ ଦିବ୍ୟ ଗୁଣରେ ସଜାଉଛନ୍ତି। ବାବା କହୁଛନ୍ତି ପବିତ୍ର ହୁଅ, କିନ୍ତୁ ତୁମେ କହୁଛ ନା, ଆମେ ତ ଛିଛି ପତିତ ହେବୁ। ଗରୁଡ଼ ପୁରାଣରେ ମଧ୍ୟ ବିଷୟ ବୈତରଣୀ ନଦୀ ସମ୍ବନ୍ଧରେ ବର୍ଣ୍ଣନା ରହିଛି ନା, ବିଛା ସର୍ପ ଆଦି ସବୁ ପରସ୍ପରକୁ କାମୁଡ଼ିଛନ୍ତି। ବାବା କହୁଛନ୍ତି ତୁମେ କେତେ ଅନାଥ ହୋଇଯାଇଛ, ତେଣୁ ତୁମ ସନ୍ତାନ ମାନଙ୍କୁ ହିଁ ବାବା ବୁଝାଉଛନ୍ତି, ବାହାରେ କାହାକୁ ଏଭଳି ସିଧାସଳଖ କହିଲେ ବିଗିଡ଼ି ଯିବେ, ସେଥିପାଇଁ ବହୁତ ଯୁକ୍ତିର ସହିତ ବୁଝାଇବା ଦରକାର। କେତେକ ସନ୍ତାନ ମାନଙ୍କ ପାଖରେ କଥାବାର୍ତ୍ତା କରିବାର ମଧ୍ୟ ବୁଦ୍ଧି ନାହିଁ, ଛୋଟ ପିଲା ଏକଦମ ଇନୋସେଣ୍ଟ ଅର୍ଥାତ୍ ନିଜେ ହୋଇଥାନ୍ତି, ସେଥିପାଇଁ ତାଙ୍କୁ ମହାତ୍ମା କୁହାଯାଏ। ତେବେ କେଉଁଠି କୃଷ୍ଣ ମହାତ୍ମା, କେଉଁଠି ଏହି ସନ୍ନ୍ୟାସୀ ନିବୃତ୍ତି ମାର୍ଗଧାରୀ ମହାତ୍ମା ବୁଲାଉଛନ୍ତି, ତାହା ହେଉଛି ପ୍ରବୃତ୍ତି ମାର୍ଗ। ଦେବତାମାନେ କେବେ ଭ୍ରଷ୍ଟାଚାରରୁ ଜନ୍ମ ନେଉନାହାନ୍ତି, ଦେବତାମାନଙ୍କୁ କୁହା ହିଁ ଯାଏ ଶ୍ରେଷ୍ଠାଚାରୀ। ଏବେ ତୁମେମାନେ ଶ୍ରେଷ୍ଠାଚାରୀ ହୋଇଯାଇଛ, ପିଲାମାନେ ଜାଣିଛନ୍ତି ଏଠାରେ ବାପ ଦାଦା ଦୁଇ ଜଣ ଏକାଠି ଅଛନ୍ତି, ତେବେ ଏମାନେ ନିଶ୍ଚୟ ବହୁତ ଭଲ ଶୃଙ୍ଗାର କରିବେ, ତେଣୁ ସମସ୍ତଙ୍କର ମନ ହେବ ନା, ଯେ ଏହି ପିଲାମାନଙ୍କର ଏତେ ଶୃଙ୍ଗାର କରିଛନ୍ତି, ଆମେ କାହିଁକି ତାଙ୍କ ପାଖକୁ ନ ଯିବୁ? ସେଥିପାଇଁ ତୁମେ ଏଠାକୁ ରିଫ୍ରେଶ ହେବାକୁ ଆସୁଛ, ବାବାଙ୍କ ପାଖକୁ ଆସିବା ପାଇଁ ମନ ଆକର୍ଷିତ ହୋଇଯାଇଥାଏ। ଯାହାଙ୍କର ସମ୍ପୂର୍ଣ୍ଣ ନିଶ୍ଚୟ ହୋଇଥାଏ ସେମାନେ କୁହନ୍ତି, ମାର କିମ୍ବା ଯାହା କିଛି କର, ଆମେ କେବେ ହେଲେ ବାବାଙ୍କ ସଙ୍ଗ ଛାଡ଼ିବୁ ନାହିଁ। କେହି ତ ବିନା କାରଣରେ ମଧ୍ୟ ଛାଡ଼ି ଦେଇଥାନ୍ତି। ଏପରି ମଧ୍ୟ ଡ୍ରାମାର ଖେଳ ତିଆରି ହୋଇଛି, ବାବାଙ୍କୁ ଛାଡ଼ପତ୍ର ଦେଇଦେଉଛନ୍ତି। ବାବା ଜାଣିଛନ୍ତି ଏମାନେ ରାବଣ ବଂଶର ଅଟନ୍ତି। କଳ୍ପ କଳ୍ପ ଏହିପରି ହୋଇଥାଏ, କେହି କେହି ପୁଣି ଆସି ବି ଯାଆନ୍ତି। ବାବା ବୁଝାଉଛନ୍ତି, ବାବାଙ୍କ ହାତ ଛାଡ଼ିବା ଦ୍ୱାରା ପଦ କମ୍ ହୋଇଯାଇଥାଏ। ସମ୍ମୁଖକୁ ଆସି ପ୍ରତିଜ୍ଞା ମଧ୍ୟ କରୁଛନ୍ତି, ଆମେ ଏପରି ବାବାଙ୍କୁ କେବେ ବି ଛାଡ଼ିବୁ ନାହିଁ। କିନ୍ତୁ ମାୟା ବଳବାନ, ମାୟା ରାବଣ ମଧ୍ୟ କମ୍ ନୁହେଁ, ତୁରନ୍ତ ନିଜ ଆଡ଼କୁ ଟାଣି ନେଇଥାଏ। ସେମାନେ ପୁଣି ସମ୍ମୁଖକୁ ଆସିଲେ ତାଙ୍କୁ କୁହାଯାଇଥାଏ, ବାବା ମାଡ଼ ତ ଦେବେ ନାହିଁ, ବାବା ତଥାପି ବି ସ୍ନେହର ସହିତ ବୁଝାଇବେ, ତୁମକୁ ମାୟା ରୂପକ କୁମ୍ଭୀର ଖାଇଯାଇଥାନ୍ତା। ଭଲ ହେଲା ତୁମକୁ ନିଜକୁ ତୁମେ ନିଜକୁ ମାୟା ଠାରୁ ବଞ୍ଚାଇ ଏଠାକୁ ଆସିଗଲ। ଯଦି ମାୟା ଦ୍ୱାରା ଘାଇଲା ହୋଇଯିବ ତେବେ ପଦ କମ୍ ହୋଇଯିବ। ଯେଉଁମାନେ ସର୍ବଦା ଏକରସ ହୋଇ ରହିବେ ସେମାନେ କେବେ ବି ଏଠାକୁ ଛାଡ଼ି ଚାଲିଯିବେ ନାହିଁ, କେବଳ ଏହି କେବେ ବି ବାବାଙ୍କର ହାତ ଛାଡ଼ିବେ ନାହିଁ। ଯେଉଁମାନେ ବାବାଙ୍କୁ ଛାଡ଼ି ଚାଲିଯିବେ ଅର୍ଥାତ ଏହି ଜ୍ଞାନ ମାର୍ଗକୁ ଛାଡ଼ି ମାୟା ରାବଣ ହୋଇଯିବେ, ତାଙ୍କୁ ମାୟା ଆହୁରି ଜୋରରେ ଖାଇବ। ବାବା କହୁଛନ୍ତି, ଦିବ୍ୟ ଗୁଣରେ ତୁମକୁ କେତେ ସଜାଉଛି ବୁଝାଉଛି, ଭଲ ହୋଇଯାଅ, କାହାକୁ ଦୁଃଖ ଦିଅ ନାହିଁ। କେହି କେହି ନିଜ ରକ୍ତରେ ମଧ୍ୟ ଲେଖିକରି ଦେଉଛନ୍ତି, ତଥାପି ମଧ୍ୟ ଯେପରି ଓ ସେପରି ହୋଇଯାଉଛନ୍ତି। ମାୟା ବହୁତ ଶକ୍ତିଶାଳୀ ଅଟେ, କାନ ନାକକୁ ଧରି ବହୁତ ଛଟପଟ କରିଦେଉଛି। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ଦିଆଯାଉଛି, ତେଣୁ ବିକାରୀ ଦୃଷ୍ଟି କେବେ ବି ହେବା ଅନୁଚିତ। ବିଶ୍ୱର ମାଲିକ ହେବାକୁ ହେଲେ କିଛି ମେହନତ କରିବାକୁ ପଡ଼ିବ ନା? ଏବେ ତୁମର ଆତ୍ମା ଏବଂ ଶରୀର ଉଭୟ ତମ ପ୍ରଧାନ ହୋଇଯାଇଛି, ବିକାର ରୂପେ ଖାଦ ମିଶିଯାଇଛି। ଏ ଖାଦକୁ ଭସ୍ମ କରିବା ପାଇଁ ବାବା କହୁଛନ୍ତି, ମତେ ମନେ ପକାଅ, ତୁମେ ବାବାଙ୍କୁ ସ୍ମରଣ କରିପାରୁନାହ, ତୁମକୁ ଲଜ୍ଜା ଲାଗୁନାହିଁ? ବାବାଙ୍କୁ ମନେ ନ ପକାଇଲେ ତୁମକୁ ମାୟାର ଭୂତମାନେ ଗିଳିଦେବେ। ତୁମେ ଏବେ କେତେ ଛି ଛି ହୋଇଗଲଣି, ରାବଣ ରାଜ୍ୟରେ ଜଣେ ହେଲେ ବି ଏପରି କେହି ନଥିବେ ଯିଏକି ବିକାର ଦ୍ୱାରା ଜନ୍ମ ହୋଇନଥିବେ। କିନ୍ତୁ ସେଠାରେ ଏ ବିକାର ନାମ ମଧ୍ୟ ରହିବ ନାହିଁ, କାରଣ ସେଠାରେ ରାବଣ ହିଁ ରହିବ ନାହିଁ, ରାବଣ ରାଜ୍ୟ ଦ୍ୱାପରରୁ ହିଁ ଆରମ୍ଭ ହୋଇଥାଏ। ତେବେ ତୁମ ସମସ୍ତଙ୍କୁ ଏକମାତ୍ର ବାବା ହିଁ ପବିତ୍ର କରାଉଛନ୍ତି। ବାବା କହୁଛନ୍ତି, ପିଲାମାନେ ତୁମକୁ ଏହି ଗୋଟିଏ ଜନ୍ମ ହିଁ ପବିତ୍ର ହେବାକୁ ପଡ଼ିବ, ପୁଣି ତ ବିକାରର କୌଣସି କଥା ହିଁ ରହିବ ନାହିଁ, ତାହା ହେଉଛି ନିର୍ବିକାରୀ ଦୁନିଆ। ତୁମେ ଜାଣିଛ ଏମାନେ ପବିତ୍ର ଦେବୀ ଦେବତା ଥିଲେ, ପୁଣି 84 ଜନ୍ମ ନେଇ ତଳକୁ ଆସିଯାଇଛନ୍ତି, ଏବେ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଇଛନ୍ତି, ତେଣୁ ଡାକୁଛନ୍ତି ଶିବ ବାବା, ଆମକୁ ଏହି ପତିତ ଦୁନିଆର ମୁକ୍ତି କର। ଏବେ ଯେତେବେଳେ ବାବା ଆସିଛନ୍ତି, ତୁମେ ବୁଝିପାରିଛ ଯେ ଏହା ହେଉଛି ପତିତ କାମ। ଆଗରୁ ବୁଝିପାରୁନଥିଲ, କାହିଁକି ନା ତୁମେ ରାବଣ ରାଜ୍ୟରେ ଥିଲ। ଏବେ ବାବା କହୁଛନ୍ତି, ଯଦି ସୁଖଧାମକୁ ଯିବାକୁ ଚାହୁଁଛ ତେବେ ଛି ଛି ହେବା ଛାଡ଼, ଅଧା କଳ୍ପ ତୁମେ ଛି ଛି ହୋଇଛ, ତୁମମାନଙ୍କ ମୁଣ୍ଡ ଉପରେ ବହୁତ ପାପର ବୋଝ ରହିଛି, ଏବଂ ବାବାଙ୍କୁ ଗାଳି ମଧ୍ୟ ବହୁତ ଦେଉଛନ୍ତି। ବାବାଙ୍କୁ ଗାଳି ଦେବା ଦ୍ୱାରା ବହୁତ ପାପ ଚଢ଼ି ଯାଇଥାଏ। ତେବେ ଏପରି ପାଠ ମଧ୍ୟ ଡ୍ରାମାରେ ରହିଛି। ତୁମର ଆତ୍ମାକୁ ମଧ୍ୟ 84 ଜନ୍ମର ପାଠ ମିଳିଛି, ତେଣୁ ଅଭିନୟ କରିବାକୁ ହେବ। ପ୍ରତ୍ୟେକଙ୍କୁ ନିଜର ଅଭିନୟ କରିବାକୁ ହେବ। ତେବେ ତୁମେ କାନ୍ଦୁଛ କାହିଁକି? ସତ୍ୟଯୁଗରେ କେହି କାନ୍ଦନ୍ତି ନାହିଁ। ପୁଣି ଯେତେବେଳେ ଜ୍ଞାନର ସଂସ୍କାର ପୂର୍ଣ୍ଣ ହୋଇଯିବ, ପୁଣି କାନ୍ଦିବା କଚାଡ଼ି ହେବା ଆରମ୍ଭ ହୋଇଯିବ। ମୋହଜିତ ରାଜାଙ୍କର କାହାଣୀ ମଧ୍ୟ ତୁମେ ଶୁଣିଛ। ଏହା ତ ଏକ ମିଛ ଦୃଷ୍ଟାନ୍ତ ଦିଆଯାଇଛି। ସତ୍ୟଯୁଗରେ କାହାର ଅକାଳ ମୃତ୍ୟୁ ହୁଏ ନାହିଁ। ମୋହଜିତ ତ କେବଳ ଏକ ବାବା ହିଁ କରାଇଥାନ୍ତି। ପରମ ପିତା ପରମାତ୍ମାଙ୍କର ତୁମେ ଉତ୍ତରାଧିକାରୀ ହେଉଛ, ଯିଏ ତୁମକୁ ବିଶ୍ୱର ମାଲିକ କରାଉଛନ୍ତି। ତେବେ ନିଜକୁ ପଚାର, ଆମେ ଆତ୍ମାମାନେ ତାଙ୍କର ଉତ୍ତରାଧିକାରୀ ଅଟୁ? ବାକି ଲୌକିକ ପାଠପଢ଼ାରେ କ'ଣ ଅଛି? ଆଜିକାଲି ତ ପତିତ ମନୁଷ୍ୟଙ୍କର ଚେହେରା ମଧ୍ୟ ଦେଖିବା ଉଚିତ ନୁହେଁ, ନା ପିଲାମାନଙ୍କୁ ଦେଖାଇବା ଉଚିତ? ବୁଦ୍ଧିରେ ସର୍ବଦା ରହୁ ଯେ ଆମେ ସଙ୍ଗମ ଯୁଗରେ ଅଛୁ। ଆମେ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବା ଉଚିତ। ଆଉ ସମସ୍ତଙ୍କୁ ମଧ୍ୟ ଦେଖି ମଧ୍ୟ ନ ଦେଖିଲା ପରି ରହୁଛ? ଆମେ ନୂଆ ଦୁନିଆକୁ ହିଁ ଦେଖୁଛୁ, ଆମେ ଦେବତା ହେଉଛୁ, ତେଣୁ ସେହି ନୂଆ ସମ୍ବନ୍ଧକୁ ହିଁ ଦେଖୁଛୁ, ପୁରୁଣା ସମ୍ବନ୍ଧକୁ ଦେଖି ମଧ୍ୟ ଦେଖୁନାହୁଁ। ଏହି ପୁରୁଣା ଦୁନିଆ ତ ସବୁ ଭସ୍ମ ହୋଇଯିବ। ଆମେ ଏକା ଆସିଥିଲୁ, ପୁଣି ଏକା ହୋଇଯିବ। ବାବା ସାଥିରେ ନେଇଯିବା ପାଇଁ କେବଳ ଥରେ ମାତ୍ର ଆସୁଛନ୍ତି, ତେଣୁ ଏହାକୁ ଶିବ ବାବାଙ୍କର ବରଯାତ୍ରୀ କୁହାଯାଇଥାଏ। ଶିବ ବାବାଙ୍କର ସମସ୍ତେ ସନ୍ତାନ ଅଟନ୍ତି। ବାବା ଏବେ ତୁମମାନଙ୍କୁ ବିଶ୍ୱର ବାଦଶାହୀ ଦେଉଛନ୍ତି, ମନୁଷ୍ୟର ଦେବତା କରୁଛନ୍ତି। ଆଗରୁ ତୁମେମାନେ କଟୁ ବଚନ କହୁଥିଲ ଏବଂ ଏବେ ଅମୃତ ବଚନ କହୁଛ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନିଜକୁ ସଙ୍ଗମ ଯୁଗ ନିବାସୀ ମନେ କରି ଚାଲିବାକୁ ହେବ। ପୁରୁଣା ସମ୍ବନ୍ଧୀ ଗୁଡିକୁ ମଧ୍ୟ ଦେଖିବାର ନାହିଁ। ବୁଦ୍ଧିରେ ରହୁ ଯେ ଆମେ ଏକା ଆସିଥିଲୁ, ଏକା ଯିବୁ। 2 ଆତ୍ମା ଏବଂ ଶରୀର ଉଭୟକୁ କାଞ୍ଚନ ଅର୍ଥାତ୍ ପବିତ୍ର କରିବା ପାଇଁ ଜ୍ଞାନର ତୃତୀୟ ନେତ୍ର ଦ୍ଵାରା ଦେଖିବାର ଅଭ୍ୟାସ କରିବାକୁ ହେବ ବିକାରୀ ଦୃଷ୍ଟି ସମାପ୍ତ କରିବାକୁ ହେବ। ଜ୍ଞାନ ଏବଂ ଯୁଗ ଦ୍ଵାରା ନିଜକୁ ସଜାଇବାକୁ ହେବ। ବରଦାନ ମନମନା ଭବର ସ୍ଥିତିରେ ରହି ଅଲୌକିକ ବିଧିରେ ମନୋରଞ୍ଜନର ଅନୁଭବ କରୁଥିବା ବାପ ସମାନ ହୁଅ। ବିସ୍ତାର ସଙ୍ଗମ ଯୁଗରେ ସ୍ମାରକୀ ଗୁଡ଼ିକୁ ପାଳନ କରିବା ଅର୍ଥାତ୍ ବାପ ସମାନ ହେବା, ଏହା ସଙ୍ଗମ ଯୁଗର ଆନନ୍ଦମୟ ଉତ୍ସବ ଅଟେ, ତେଣୁ ଏହାକୁ ଖୁବ ପାଳନ କର। କିନ୍ତୁ ବାବାଙ୍କ ସହିତ ମିଳନ କରିବା ସହିତ ପାଳନ କର, କେବଳ ମନୋରଞ୍ଜନ ରୀତିରେ ନୁହେଁ କି ମନମନା ଭବ ସ୍ଥିତିରେ, ଏହି ମନୋରଞ୍ଜନ ସ୍ଥିତିର ମନୋରଞ୍ଜନ କର। ଅଲୌକିକ ବିଧିରେ ଅଲୌକିକତାର ମନୋରଞ୍ଜନ ଅବିନାଶୀ ପାଲଟି ଯାଏ। ତେବେ ସଙ୍ଗମ ଯୋଗୀ ଦୀପାବଳି ପାଳନ କରିବାର ବିଧି ହେଲା ପୁରୁଣା ଖାତାକୁ ସମାପ୍ତ କରିବା ଏବଂ ପ୍ରତ୍ୟେକ ସଂକଳ୍ପ ପ୍ରତ୍ୟେକ ମୁହୂର୍ତ୍ତ ନୂଆ ଅର୍ଥାତ୍ ଅଲୌକିକ ହୋଇଥିବ। ପୁରୁଣା ସଂକଳ୍ପ ସଂସ୍କାର ସ୍ୱଭାବ ଚାଲିଚଳନ ଏସବୁ ହେଲା ରାବଣର କରଜ ବା ଋଣ, ଏଗୁଡ଼ିକୁ ଗୋଟିଏ ଦୃଢ଼ ସଂକଳ୍ପରେ ସମାପ୍ତ କର। ସ୍ଲୋଗାନ କଥା ଗୁଡିକୁ ଦେଖିବା ପରିବର୍ତ୍ତେ ନିଜକୁ ଏବଂ ବାବାଙ୍କୁ ଦେଖ। ଓମ୍ ଶାନ୍ତି।